ଉମେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଗଳ୍ପ ସର୍ବହରାର କର୍ତ୍ତବ୍ୟ। ଗଭୀର ରାତ୍ରି, ଗୋଟିଏ ପତ୍ର କୁଡ଼ିଆ ଭିତରେ କୁଟା ସେଜ ଉପରେ ଶୋଇଛି ଦୁଃଖିଆ। ସୁଖସୁପ୍ତ ପତ୍ର କୁଡ଼ିଆର ସାମ୍ନାରେ ବଡ଼ ବଡ଼ ଦୁଇଟା କାଠ ମୁଣ୍ଡାରେ ବେଶ ଧୂନିଟିଏ ହୋଇଛି। କେତେବେଳେ କେମିତି ଟିକିଏ ପବନ ବାଜି ଦପ୍ କରି ଜଳି ଉଠି ପୁଣି ମଉଳି ଯାଉଛି ମଗୁଶିର ମାସର ଜାଡ଼ରେ। ଦୁଃଖିଆର ମୁଣ୍ଡ ଆଡ଼କୁ ବାଉଁଶର ବଡ଼ ଧନୁଟାଏ, ଆଉ ତା ପାଖକୁ ଲାଗି କେଇଟା ଚିଆଳ କାଣ୍ଡ। କୁଟା ସେଜ ପାଖକୁ ଲାଗି ତା ସାଥିରେ ଶୋଇଛି ଗୋଟିଏ ବଡ଼ ମାଉଁସ ଠେଙ୍ଗା। କୁଡ଼ିଆ ସାମ୍ନାରୁ ନଦୀ କୂଳ ଯାଏ ପାଚିଲା ଧାନ କ୍ଷେତ। ବହୁ ଦୂରରେ ଲୋକାଳୟରେ ତାର ଖାଉଁଦର ଘରଟି ଜହ୍ନ ଆଲୁଅରେ ଅସ୍ପଷ୍ଟ ଦେଖାଯାଉଥାଏ ଧୋବ ଧାଉଳିଆ ହୋଇ। ଧାନ କ୍ଷେତର ଚାରିପାଖରେ ଛାୟା ପରି ଅସ୍ପଷ୍ଟ ହୋଇ ଫୁଟି ଉଠୁଥାଏ ଘନ ବନର ଶ୍ୟାମଳିମା। ସେଇ ନିର୍ଜନ ଘନ ବନ ଭିତରୁ ବିଲୁଆ ଦଳ ବେଳେବେଳେ ହୁକେ ହୋ କରି ବୋବାଳି ଛାଡ଼ି ଜଣାଇ ଦିଅନ୍ତି ପରବର୍ତ୍ତୀ ପ୍ରହରର ଆଗମନ ବାର୍ତ୍ତା। କେତେବେଳେ କେମିତି ଉନ୍ମୁକ୍ତ ଜ୍ୟୋତ୍ସ୍ନା ବିଧୌତ ନୀଳ ଆକାଶର ବକ୍ଷ ଉପରେ ଉଡ଼ିଯାଆନ୍ତି ନିଶାଚର ପକ୍ଷୀଗଣ ଡେଣା ମେଲାଇ। ଦୁଃଖିଆ ଉଦ୍ବିଗ୍ନ ହୋଇ ତାର କୁଟା ସେଜ ଉପରୁ ଉଠିବ ସେ ଠେଙ୍ଗାଟାକୁ ଧରି ନିଆଁ ମୁଣ୍ଡା ଉପରେ ଛୋଟ ଛୋଟ କାଠି କୁଟା ଦୁଇଟା ପକାଇ ଫୁ ଫୁ କରି ଦୁଇଥର ଫୁଙ୍କି ଦିଏ। ଟିକିଏ ମୋଡ଼ି ଭିଡ଼ି ହୋଇ ଠେଙ୍ଗା ଧରି ବାହାରି ପଡ଼େ କୁଡ଼ିଆ ସାମ୍ନାକୁ। ପଥରର ଚଟାଣ ଉପରେ ଠେଙ୍ଗାଟା ଦୁଇଥର ବାଡ଼େଇ ଦେଇ ହେଇରେ ହେଇ ଗଲା ଗଲା ବୋଲି ଦୁଇଥର କୁହାଟି ଦିଏ, ଆଉ ଦଣ୍ଡେ ଘଡ଼ିଏ ନଦୀକୂଳ ବ୍ୟାପି ପାଚିଲା ଧାନ କ୍ଷେତ ଉପରେ ତାର ନିର୍ନିମେଷ ଦୃଷ୍ଟି ବୁଲାଇ ଆଣେ। ଏହିପରି ଭାବରେ କଟିଯାଏ ତାର ଶୀତଦିନିଆ କେତେ ନିଶଙ୍ଗ ରଜନୀ। ଆଜି ମଧ୍ୟ ସେ ତାର ନୀତିଦିନିଆ କର୍ତ୍ତବ୍ୟ କ୍ଷେତ ପହରାରେ ନିଯୁକ୍ତ। ଘଡ଼ିଏ ଦିଘଡ଼ି ଛାଡ଼ିଦେଲେ ଦେଖାଯାଏ ସେ ତାର ଠେଙ୍ଗାଟା ଧରି ବସିଥାଏ ନିଆଁମୁଣ୍ଡା ପାଖରେ, ହାତ ପାପୁଲି ଦୁଇଟା ନିଆଁ ଆଡ଼କୁ ଦେଖେଇ। ତାର ସ୍ମୃତିର ପରଦା ଉପରେ ଭାସିଯାଏ ଅତୀତର କେତେ ବର୍ଷର ଦୁଃସହ ଜୀବନ ଚିତ୍ର, ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ର ପରି ଏଇ କେଇ ପ୍ରହର ସମୟ ଭିତରେ। ଅନେକ ଦିନ ଆଗର କଥା, ଦୁଃଖିଆ ସେତେବେଳେ ଲୁଗା ପିନ୍ଧି ଜାଣିନଥାଏ। ଅକସ୍ମାତ୍ ଏକ ଧାରାଶ୍ରାବଣର ରାତିରେ ବ୍ରାହ୍ମଣୀ ନଦୀ ପାଗଳ ପରି ଛୁଟି ଚାଲିଲା ଗାଁ ଭିତରେ ପଶି। ସୁଖସୁପ୍ତ ଗ୍ରାମଖଣ୍ଡିକ ମୁହୂର୍ତ୍ତକ ମଧ୍ୟରେ ହାହାକାର ହୋଇଉଠିଲା। ସେତେବେଳକୁ ଆଉ ଉପାୟ ନାହିଁ, ଗାଁ ଚାରିପାଖରେ ପାଣି ମାଡ଼ି ଯାଇଛି। ଦୁଃଖିଆର ବାପ ଓ ମା ଦୁଃଖିଆକୁ ଧରି ଘର ଚାଳ ଉପରକୁ ଯାଇ ବସିଲେ। ବର୍ଷାର ପ୍ରବଳ ଧାରାପାତ ମଧ୍ୟରେ କ୍ରମେ ପାଣିର ଉଚ୍ଚତା ଓ ସ୍ରୋତର ବେଗ ବଢ଼ି ଚାଲିଥାଏ। ଗାଁଟା ଯାକ ଖାଲି ହରିହେ ରକ୍ଷାକର ଆଉ କ୍ରନ୍ଦନ ଧ୍ୱନିରେ ଉଛୁଳି ପଡ଼ୁଥାଏ। ପ୍ରଭାତର ଆଲୋକ ଫୁଟି ନ ଦିଶୁଣୁ ଦୁଃଖିଆ ଘରର ଦୁର୍ବଳ ମାଟିକାନ୍ଥ କେଇଟି ପ୍ରାଣର ଆଶା ଭରସା କ୍ଷୁଦ୍ର ଚାଳଟିକୁ ସ୍ରୋତ ମୁଖରେ ଭସାଇ ଦେଇ ପାଣି ଭିତରେ ମିଳାଇ ଖସି ପଡ଼ିଲା। ଦୁଃଖିଆର ବାପ ତାକୁ ତା ମା କୋଳରୁ ନେଇ ନିଜ ଛାତି ଭିତରେ ଜାକି ଧରି ହାଏ ହାଏ କରି ଉଠିଲା। ଏ ଭୟଙ୍କର ଦୃଶ୍ୟ ଓ ପ୍ରବଳ ବାରିପାତର ଧକ୍କା ଦୁଃଖିଆର ମା ସହ୍ୟ କରିପାରିଲା ନାହିଁ। ହୃତ୍ପିଣ୍ଡ କ୍ରିୟା ହଠାତ୍ ବନ୍ଦ ହୋଇଗଲା ତାର। ସେ ମାଟି ପିତୁଳା ପରି ଚାଳ ଉପରୁ ଖସି ପଡ଼ି ପ୍ରବଳ ବାରିସ୍ରୋତ ମଧ୍ୟରେ ଲୁଚିଗଲା। ଦୁଃଖିଆର ବାପ କାଠ ପାଲଟି ବସି ରହିଲା ଦୁଃଖିଆକୁ ଆହୁରି ଜୋରରେ ଭିଡ଼ି ଧରି। ସେଇଦିନ ରାତିରେ ଚାଳଟି ଗୋଟିଏ ଗଛରେ ଲାଗି ଭାସି ଭାସି କୂଳରେ ଲାଗିଲା। ବାପ ତାର ଆଖିରୁ ଲୁହ ପୋଛି ଦୁଃଖିଆକୁ ଧରି ନିକଟସ୍ଥ ଗାଁକୁ ଯାଇ ତୋରାଣୀ ଟିକିଏ ମାଗି ଦୁଃଖିଆକୁ ପିଆଇଲା। ଦୁଇଟା ପ୍ରାଣ ବଞ୍ଚିଗଲା। ଯେତେବେଳେ ଦୁଃଖିଆର ବାପ ଆପଣା ଗାଁକୁ ଫେରି କୁଡ଼ିଆ ତିଆରି ଦୁଃଖିଆକୁ ଘିନି ତାର ସଂସାର ତିଆରି କଲା, ସେତେବେଳେ ସେ କାନ୍ଦି କାନ୍ଦି ଦୁଃଖିଆକୁ ଛାତି ଭିତରେ ଭିଡ଼ି ଧରି କହିଥିଲା, ମୁଁ ଅଛି ତୋର, ମୁଁ ଅଛି ରେ ବାପ, ମୁଁ ଯେ ତୋର ବାପ ଆଉ ମା, ବଞ୍ଚିଥିଲେ ଭିକ ମାଗି ମଧ୍ୟ ତୋତେ ମଣିଷ କରିବି। ଦୁହିଁଙ୍କ ଆଖିର ପାଣି ଝରି ପଡ଼ିଥିଲା ଝର ଝର ହୋଇ। ଏହିପରି ଭାବରେ କଟିଯାଏ ଦିନ ପରେ ଦିନ, ବର୍ଷ ପରେ ବର୍ଷ, ସୁଖ ଦୁଃଖ ଭିତର ଦେଇ ସ୍ମୃତିଗୁଡ଼ିକ ମଧ୍ୟ ମଉଳି ଆସେ ଟିକିଏ ପରି। ସେଇ ମାତୃହରା ଶିଶୁଟି ଆଜି ପିତାର ଆଦର ଯତ୍ନ ଓ ସ୍ନେହ ପାଇ ବଡ଼ ହୋଇଛି। ଆଜି ସେ ଯୁବକ ଯୌବନ ସାଗରର ଉଦ୍ଦାମ ତରଙ୍ଗ ଆଜି ତାର ବୁକ ଭିତରେ ବହି ଚାଲିଛି, କିନ୍ତୁ ତେବେ ମଧ୍ୟ ଯୌବନର ସତ ଆନନ୍ଦର କୋଳାହଳ ମଧ୍ୟରେ ଯେପରି ତାର ସ୍ୱର୍ଗୀୟ ମା ସ୍ମୃତିଗୁଡ଼ିକ ଜାଗି ଉଠେ ମୁହୂର୍ତ୍ତକ ପାଇଁ ତାର ଚିନ୍ତାଧାରାରେ, ଟିକିଏ ଦୁଃଖର ଆଘାତରେ ତାର ପ୍ରାଣ ବ୍ୟଥିତ ହୋଇଉଠେ। ସେ ଛୁଟି ଯିବାକୁ ଚାହେଁ ତାର ମାଆର ସ୍ନେହମୟ କୋଳରେ ଟିକିଏ ସାନ୍ତ୍ୱନା ପାଇବାକୁ। ରାତିରେ ସେ ସେଇ ପତ୍ରେ କୁଡ଼ିଆଟି ଭିତରେ ସ୍ୱପ୍ନ ଦେଖେ, ସେ ଯେପରି ଚାଲିଯାଇଛି ଏକ ନୂତନ ଅଜଣା ଦେଶକୁ ତାର ମାଆର ସନ୍ଧାନ ପାଇଁ। ଚାଲିଛି ସେ ଏକ ମୁହାଁ ହୋଇ, କେତେ ଦୂର ପଥ ଅତିକ୍ରମ କରି, କିଡ଼େ ସୁନ୍ଦର ସେ ଦେଶଟା, କିଡ଼େ ମଧୁର ତାର ସୌନ୍ଦର୍ଯ୍ୟ, କିନ୍ତୁ ସେଠାରେ ଜନମାନବର ଦର୍ଶନ ନାହିଁ, କେବଳ ସେ ଏକାକୀ ଚାଲିଛି ଏକ ଅସୀମ ପଥରେ। ପଥ ମଧ୍ୟରେ ଯେପରି ହଠାତ୍ କେହି ଆସି ଦଣ୍ଡାୟମାନ ହୁଏ ତାର ସମ୍ମୁଖରେ, ସେ ପଚାରି ବୁଝେ ସେ ହେଉଛନ୍ତି ସେହି ଦେଶର ଦେବତା ହର୍ତ୍ତାକର୍ତ୍ତା। ଦୁଃଖିଆ କାନ୍ଦ ପକାଇ କହେ, ହେ ଦେବତା, ମୋ ମାଆକୁ ଥରେ ଦେଖାଇ ଦିଅ, କେତେ ଦୂରରୁ ମୁଁ ଧାଇଁ ଆସିଛି, କେବଳ ଥରେ ମାତ୍ର ମୋ ମାଆକୁ ଦେଖିବି ବୋଲି। ଦେବତା କଣ୍ଠରୁ ବଜ୍ରଗମ୍ଭୀର ସ୍ୱରରେ ଉତ୍ତର ଆସେ, ନାଇଁ ନାଇଁ, ସେ କଥା ହୋଇପାରିବ ନାହିଁ ବାବୁ, ତମ ପାଇଁ ଏ ରାଜ୍ୟ ନୁହେଁ। ଦୁଃଖିଆ କାନ୍ଦି କାନ୍ଦି ଦେବତାର ଗୋଡ଼ ତଳେ ପଡ଼ିଯାଇ କହେ, ଜାଣେ ଜାଣେ ଦେବତା, ସବୁ ଜାଣେ, ତେବେ କୁହ ଭଲା କାହିଁକି ମୋର ମାଆକୁ ତମେ ନେଇ ଆସିଲ? ଯଦି ତମର ଆଇନରେ ଏଇଆ ଥିଲା ତେବେ ମୋତେ ସେତେବେଳେ ବଡ଼ କଲ ନାହିଁ କାହିଁକି? ଆଜି ତାହା ହେଲେ କାହିଁକି ମୋର ମାଆର ସ୍ନେହ ଆଦରର ସ୍ମୃତି ଗୁଡ଼ାକ ମୋ ଆଗରେ ନଚଉଛ? ପହରିକିଆ ବିଲୁଆ ହୁକେ ହୁକରି ଡାକେ, ସହସା ନିଦ ତାର ଭାଙ୍ଗି ଯାଏ, ସେ ହୁସ୍ କରି ଠେଙ୍ଗାଟା ଦେହରେ ହାତ ପକାଏ, ଆଖି ଦୁଇଟା ମଳିମଳି, କୁଡ଼ିଆ ଦୁଆର ମୁହଁର ନିଆମୁଣ୍ଡାଟାକୁ ଦୁଇଥର ଫୁଙ୍କି ଦେଇ ହାତ ଦୁଇଟା ଦେଖାଇ ବସିଯାଏ। ତାପରେ ସେଥର ହେଲା ଏକ ଭୀଷଣ ତୋଫାନ ଆଉ ବନ୍ୟା, ତାରି ଫଳରେ କେତେ ଘରଦ୍ୱାର ଭାଙ୍ଗି ନଷ୍ଟ ହୋଇଗଲା, କେତେ ଲୋକ ଆଉ କେତେ ଗୃହପାଳିତ ପଶୁ ଯେ ଚିରଦିନ ପାଇଁ ପୃଥିବୀ ପୃଷ୍ଠରୁ ଲିଭିଗଲେ ତାର କଳ୍ପନା ନାହିଁ। ଚତୁର୍ଦ୍ଦିଗରେ କେବଳ ହାହାକାର ଧ୍ୱନି, ଖାଦ୍ୟ ସାମଗ୍ରୀ ଯାହା ଥିଲା ସବୁ ବତାସ ଓ ବନ୍ୟା ଦାଉରେ ନଷ୍ଟ ହୋଇଗଲା। ଜନସେବା ଅନୁଷ୍ଠାନମାନଙ୍କରୁ ଯାହା ସାହାଯ୍ୟ ଆସେ ତାହା ପୁଣି କିଏ ଓଳିଏ ଖାଏ ବା କାହା ଭାଗ୍ୟରେ ଛୁଟି ନାହିଁ। ସେତେବେଳେ ନିଜର ସଂସାରର କଥା ଭୁଲିଗଲେ ସଭିଏଁ, କେବଳ ଆପଣାକୁ ନେଇ ସମସ୍ତେ ବ୍ୟସ୍ତ। ନିରବ ନିଶିତ ଅନ୍ତେ ପ୍ରଭାତର ଆଲୋକ ସ୍ପର୍ଶରେ ବାପ ପୁଅ ଦୁଇ ଜଣ ଦିଆଡ଼କୁ ବାହାରି ପଡ଼ନ୍ତି ମଜୁରୀ ପାଇଁ। କେହି ବଦାନ୍ୟ ପୁଞ୍ଜିପତି କୌଣସି କାମ ତାଙ୍କଠୁ କରାଇ ନେଇ ଯଦି କିଛି ଦିଅନ୍ତି ତାଙ୍କର ଅକ୍ଳାନ୍ତ ହାଡ଼ଭଙ୍ଗା ଖଟଣୀ ବିନିମୟରେ, କିନ୍ତୁ ହାଏ, ମୃଥା ହୋଇଯାଏ ସମସ୍ତ ଶ୍ରମ ତାଙ୍କର। ତାଙ୍କର କଳ୍ପନା ମନ ଭିତରେ ହିଁ ମିଳାଇଯାଏ, ସେମାନେ ଯେ ସର୍ବହରା, ତାଙ୍କଠାରୁ କାମ ନେବ କିଏ? ଆପଣା ଜୀବନର ମାୟା ନିକଟରେ କର୍ତ୍ତବ୍ୟର ମୂଲ୍ୟ ଯେ କେତେ, ଟିକିଏ ଭାବି ଠିକ୍ କରାଯାଏ। ଏହି ଅନ୍ଧକାର ରାତ୍ରିରେ ଦୁଃଖିଆ ତାର ସ୍ନେହମୟ ପିତାକୁ ଏକାକୀ ନିଃସହାୟ ରୂପେ ଛାଡ଼ି କର୍ତ୍ତବ୍ୟର ସମସ୍ତ ବନ୍ଧନ ଛିର୍ଣ୍ଣ କରି ଚାଲିଗଲା ଦୂରକୁ, ଅନ୍ୟ ଏକ ଗାଁକୁ। ସେହି ଗାଁର ଗଉନ୍ତିଆ ଘରେ କେବଳ ଖାଇବା ପିନ୍ଧିବା ବିନିମୟରେ ଏକ ବନ୍ଧା ମୂଲିଆର କାମ ପାଇଲା, ଠିକ୍ ଆଫ୍ରିକାର କ୍ରୀତଦାସ ପରି। ସେହିଦିନ ଶୀତଦିନର ସମସ୍ତ ରାତି ଧାନ କ୍ଷେତ ଜଗିବା ତାର ପ୍ରଧାନ ଧର୍ମ ହୋଇଉଠିଲା। ସେଥର ଧାନ ଫସଲ ଭଲ ହୋଇଥାଏ, ଆଉ କ୍ଷେତ ମଝିରୁ ଧାନ ବି ଚୋରି ହେଉଥାଏ ଖୁବ୍। ସେଥିପାଇଁ ଗଉନ୍ତିଆ ତାଗିଦ କରିଥାଏ, ଯଦି ତାଙ୍କ କ୍ଷେତରୁ ଧାନ ଚୋରିଯାଏ ତାହେଲେ ଦୁଃଖିଆର ପିଠି ଜାଣିବ କି ତାଙ୍କର ବେତ ଜାଣିବ। ପତ୍ର କୋଡ଼ିଆଟି ଭିତରେ ଶୋଇ ଶୋଇ ତାର ପୂର୍ବ ଘଟଣାଗୁଡ଼ିକ ଗୋଟି ଗୋଟି କରି ତା ମନରେ ଖେଳି ଉଠେ। କ୍ଷୋଭ, ଅଭିମାନ ଆଉ ଘୃଣାରେ ସେ ନିଜେ ନିଜେ କାନ୍ଦି ଉଠେ, ମନେ ପଡ଼ିଯାଏ ତାର କ୍ଷୁଧାର୍ତ୍ତ ସୁକାତୁର ଅସହାୟ ପିତାକୁ। କେତେ ନିଃସହାୟ ଭାବରେ ସେ ପିତାକୁ ଛାଡ଼ି ଦେଇ ଆସିଲା, ସେ ଯେ ଦିନେ ତାକୁ ଜୀବନ ସଂଗ୍ରାମ ଭିତରେ ବଞ୍ଚାଇ ମଣିଷ କରିଥିଲା, ଆଜି ସେ ଯୁବକ ପୁଣି କର୍ତ୍ତବ୍ୟ ନିକଟରେ ତାର ଜୀବନକୁ ବଡ଼ କରି ଦେଖିଛି। ସେତେବେଳେ ଦଶମୀର ଜହ୍ନ ବୁଡ଼ି ଯାଇଥାଏ, ଧୀରେ ଧୀରେ ଅନ୍ଧକାର ଘନେଇ ଆସୁଥାଏ, ହଠାତ୍ ଦୂରରେ ଲକ୍ଷ୍ୟ ପଡ଼େ ତାର। ଦେଖେ ସେ ଛାପି ଛାପିଆ ଅନ୍ଧାର ଭିତରେ ଦୁଇଟି ଅସ୍ପଷ୍ଟ ଛାୟା ଧାନ କ୍ଷେତ ଭିତରେ ଧୀରେ ଧୀରେ ଦୂରକୁ ଚାଲିଯାଉଛନ୍ତି। ଅପଲକ ଦୃଷ୍ଟିରେ ସେ ଚାହିଁ ରହେ ତାଙ୍କରି ଆଡ଼କୁ, ଲକ୍ଷ୍ୟ କରେ ତାଙ୍କର ଗତିପଥକୁ। ପ୍ରଥମେ ଭାବେ କେହି ହୁଏତ ଗାଁକୁ ଯାଉଛନ୍ତି ବିଲ ଗହୀର ରାସ୍ତା ଦେଇ, କିନ୍ତୁ ସେ ଧାରଣା ତାର ଚାଲିଯାଏ। ଯେତେବେଳେ ସେ ଦେଖେ ସେ ଛାୟାମୂର୍ତ୍ତି ଦୁଇଟି ଫୁସ୍ଫାସ୍ କଥାବାର୍ତ୍ତା ହେଉଛନ୍ତି ଓ ଧାନ କ୍ଷେତ ମଧ୍ୟରେ ସନ୍ଦେହଜନକ ଭାବରେ ଗତିବିଧି କରୁଛନ୍ତି, ପୁଣି କେତେବେଳେ କେମିତି ଖସ୍ ଖସ୍ ଶବ୍ଦ ଶୁଭୁଛି, କଥା କ'ଣ? ଏହି ରହସ୍ୟମୟ ବ୍ୟାପାର ଦେଖିବା ପାଇଁ ଦୁଃଖିଆ ଠେଙ୍ଗାଟାକୁ ଶକ୍ତ କରି ଦୁଇ ହାତ ମୁଠାରେ ଧରି କୁଡ଼ିଆ ଭିତରୁ ବାହାରି ଗୋଟାଏ ବିଲ ହିଡ଼ ତଳେ ବସିଗଲା। ଦେଖିଲା ସେହି ଛାୟାମୂର୍ତ୍ତି ଦୁଇଟି କ୍ରମେ କ୍ରମେ ତାରି ଆଡ଼କୁ ଅଗ୍ରସର ହେଉଛନ୍ତି, ଆଉ ମଝିରେ ପାଚିଲା ଧାନ ଶିଶଗୁଡ଼ାକୁ କାଟି ବୋଝ ଭିତରେ ଭର୍ତ୍ତି କରୁଛନ୍ତି। ଦୁଃଖିଆର ଆଉ ବସିବାର ଧୈର୍ଯ୍ୟ ରହିଲା ନାହିଁ, ଠେଙ୍ଗାଟା ମୁଣ୍ଡ ଉପରକୁ ଉଠାଇ ଧାଇଁଗଲା ସେମାନଙ୍କ ଆଡ଼କୁ, ମାତ୍ର ମଝି ବାଟରେ ଧକ୍କା ଖାଇପରି ଚମକି ପଡ଼ି ଠିଆ ହୋଇଗଲା। ମୁହଁରୁ ତାର ବାହାରି ଆସିଲା, ଆଁ, ଏ ଯେ ମୋର ବାବା। ଦେହଟା ଯାକ ତାର ବରଡ଼ା ପତ୍ର ପରି ଥରି ଉଠିଲା, ଠେଙ୍ଗାଟା ହାତରୁ ଖସି ପଡ଼ିଲା। ଥରେ ଭାବିଲା ଫେରିଯିବ ସେ, ନା ତା ଯେ ହୋଇପାରିବ ନାହିଁ, ସେ ତାର ମୁନିବର ଲୁଣ ଖାଇଛି, ଏପରି ବିଶ୍ୱାସଘାତକତା କରି ଫେରିବ କିପରି। ଠେଙ୍ଗାଟା ଭୂଇଁ ଉପରୁ ଉଠାଇ ଶକ୍ତ କରି ପୁଣି ଧରିଲା ଆଉ ଆଗକୁ ବଢ଼ି ଚାଲିଲା। ସେମାନଙ୍କ ଆଗରେ ବାଟ ଆଗୁଳି ଠିଆ ହେଲା। ବାପ ପୁଅର ଦୃଷ୍ଟି କ୍ଷଣକ ପାଇଁ ଏକ ହୋଇଗଲା। ଦିହିଙ୍କ ଆଖିରୁ ଝରି ପଡ଼ିଲା ଶ୍ରାବଣର ଧାରା, କାହାରି ପାଟିରୁ କଥା ବାହାରିଲା ନାହିଁ। ନିରବତାର ରାଜତ୍ୱ, ଦୁଃଖିଆର ବାପ ମୁଣ୍ଡରେ ବୋଝ ଆଉ ହାତରେ ଦା। ବିଲ ଭିତରକୁ ପୋପାଡ଼ି ଦେଇ ଚିତ୍କାର କରି କାନ୍ଦି ଉଠେ, ଆଉ ଦୁଃଖିଆକୁ ତା ଛାତି ଭିତରେ ଭିଡ଼ି ଧରେ ଶିରାଳ ବାହୁବନ୍ଧନ ଭିତରେ, କମ୍ପମାନ ଦୁର୍ବଳ ହାତ ଦୁଇଟିରେ। ଦୁଃଖିଆ ଉଚ୍ଛ୍ୱସିତ ହୋଇ କାନ୍ଦି ଉଠେ, ବାବା ହଁ ହଁ ମୁରେ, ମୁଁ ତୋର ବାପ, ଚୋରି କରିବାକୁ ଆସିଥିଲି, ନିଜର କାଙ୍ଗାଳ ପେଟ ପାଇଁ ଦୁଇ ମୁଠା ଯୋଗାଡ଼ କରିବାକୁ ଆସିଛି, ଆଉ ଧରା ପଡ଼ିଛି ନିଜ ପୁଅ ପାଖରେ। ଅପମାନଠାରୁ ମୋର ଆନନ୍ଦ ଆଜି ବେଶୀ। ଚାଲ ଚାଲ ବାବା, ଆମକୁ ନେଇ ଚାଲ ତୋର ଖାଉନ୍ଦ ପାଖକୁ, ଚୋର ବୋଲି ପୋଲିସ ହାତରେ ଧରାଇ ଦେ, ପାପର ପ୍ରାୟଶ୍ଚିତ ହେବ ସେଇ ଜେଲ ଭିତରେ। ଦୁଇ ଓଳି ଦୁଇ ମୁଠା ଖାଇବାକୁ ତୁ ପାଇବୁ, ତୋର କର୍ତ୍ତବ୍ୟ ମଧ୍ୟ ଶେଷ ହେବ ସେଇଠି। ଚାଲ ଚାଲ ବାବା। ବୁଢ଼ା ଆଉ ସହିପାରେ ନାହିଁ, ଥରି ଥରି ବସି ପଡ଼େ ସେ ବିଲର କାକର ଭିଜା ହିଡ଼ ଉପରେ। ଦୁଃଖିଆର ଠେଙ୍ଗା ଖଣ୍ଡିକ ମଧ୍ୟ ଥରି ଥରି ଖସି ପଡ଼େ ତାରି ପାଖରେ। ଦୁଃଖିଆ ନିର୍ବାକ ନିଷ୍ପନ୍ଦ ହୋଇ ଛିଡ଼ା ହୋଇ ରହେ ଉପରକୁ ଚାହିଁ, ଆଖି ବୁଝି ପୁଣି ଥରେ ଦେଖିଯାଏ ତାର ଅତୀତର ଘଟଣାବଳୀ। ଏତିକି ବେଳେ ପହରିକିଆ ବିଲୁଆ ପୁଣି ଥରେ ବୋବାଳି ଛାଡ଼େ, ହୋକେ ହୋ ହୋକେ ହୋ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ସର୍ବହରାର କର୍ତ୍ତବ୍ୟ। ରହିଲୁ, ନମସ୍କାର।